26:7 ଖ୍ରୀଷ୍ଟଙ୍କ ମରବାର୍ ଯୀଶୁ ଖ୍ରୀଷ୍ଟ ସତେ ମରଲା କି ତାଙ୍କର ମରଣ କାହାଣୀ ସତେ କି ଏଇ ବିଷୟରେ ସନ୍ଦେହ ନାହାନି। ଢେର ବର୍ଷ ପରେ ଯୀଶୁ ଆସଲା। ଜିସାଇ ବାବା ତାଙ୍କର ବିଷୟରେ କହିନାହିଁ। ସେ ତିଆରି କଲା ତାଙ୍କର ସାମାନ୍ଦି ଖରାପ ମାନକାର ସାଙ୍ଗେ, ତାହେଲେ ହଁ ଖ୍ରୀଷ୍ଟ ମଣସ ମାନକାର ସାଙ୍ଗେ ମରଲା। ହେଲେ ଭଗବାନ ସିଏ କାରଣ ପଠାଇଲା, ସେ ଦୁନିଆକେ ଆସଲା ଦୁନିଆର ମଣସ ମାନକାର ପାପରୁ ଦାମ ଦେବାର ନାଗି, ଯେ ମଣସ ଗାଈଟାକେ ବିଶ୍ୱାସ କରବାର ନାଗି ସେମାନଙ୍କେ ତା ଦାମ ହେବନି। ସେମାନେ ନିଜେ ଭଗବାନକେ କୁହନ୍, ଆମର ଜାଗାରେ ଜଣେ ନାଇଁ ମରିଲେ ଆମର ରକ୍ଷା ନାହାନି। ଏଇରକମ ଆମର ପାପର ଦାମ ଦିଆଯାଇଥିଲା, ଆମେ ଦାମ ଦେଇପାରମୁନି କାରଣ ଆମେ ପାପ କରିଛୁ। ଖ୍ରୀଷ୍ଟ ହଁ ଥିଲା ଯିଏକି ପାପ କରିଥିଲାନି, ସିଏନି ଗୋଟେ ମାତ୍ର ଯିଏକି ପାପ ଦାନ ଦେଲା। ସେ ଗ୍ରହଣ କଲା ଆମର ପାପର ମୂଲ ଆର୍ ଦାମ ଦେଲା, ତାଙ୍କର ମରବାର ନାଗି ସେ ତାର ଜୀବନ ଦେଲା ଆମର ପାପ ବଦଳେ। ଏମିତି କେମିତି ହେଲା ସେ ଯେ ମରଲା? ସେହି ସମୟରେ ପିଲାତ ନାମରେ ଜଣେ ମୁଖିଆ ଅଲଗା ମାନେ ଯୀଶୁକେ ଧର ନାହିଁ, ପିଲା ତୋର ପାଖ କାର୍ଡ଼ ନାହିଁ। ପିଲା ତ ଯୀଶୁକେ ପଚାରିଲା ଆର୍ ପରେ ବୁଝାବଣା କରନାହିଁ, ଏଇ ମଣସ ପାଖେ କିଛି ମୁଇଁ ଦୋଷ ପାଇଲିନି, ମୁଇଁ ତାକେ କଷ୍ଟ ଦେବିନି ଆର୍ ତାକେ ଛାଡ଼ିଦେବି। ହେନେ ମୁଖିଆମାନେ କହିନାହିଁ, ଢେର ତାଙ୍କର ପଛେ ଯାଆନ୍ତ, ତୁମେ ରାଜାର ବନ୍ଧୁ ହେବେନି। ଯେତେବେଳେ ପିଲା ତ ଏମିତି ସବୁ ଶୁଣିଲା ସେ ଢେର ଡରୁଥିଲା ଯେ କାଳେ ରାଜା ତାକେ ଡରବ, ସେଇନାଗି ସେମାନଙ୍କେ ତାକେ କହିନାହିଁ ତୁମେ ତାକେ ନେଇଯାଅ, ଏଇଟା ବିଚାର କର କାରଣ ତାର ପାଖେ କିଛି ଦୋଷ ମିଳିତେନି। ତାରପରେ ସିଏ ତାର ହାତ ଧୋଇଲା ଆର୍ କହିଲା, ଏଇ ମଣସ ମରବାକେ ତାଙ୍କର କିଛି ଦୋଷ ନାହାନି। ସେମାନେ ଯୀଶୁକେ ସମାଜ ଘରକେ ନେଇଗନି ବିଚାର କରବାର ନାଗି ଆର୍ ମାଡ଼ ମାରି କହିନାହିଁ, ସେ କିଛି କହିଲାନି। ସେମାନେ ଏଠେ କାଠର କୁର୍ସରେ ବୁହା କରେନି, କଷ୍ଟ ଦେଇ ମାରବାର ନାଗି ସବୁ ମଣସ ତାର ପଛେ ଯାଉଥିନି। ସେ ନିଜେ ଶତ୍ରୁମାନଙ୍କର ପାଖୁ ରକ୍ଷା କଲାନି, ହେନେ ସିଏ ରକ୍ଷା କରିପାରତା, ତାହେଲେ ସେ ଜାଣିଥିଲା ଯେ ଭବିଷ୍ୟତ ବାବାମାନେ ତାଙ୍କର ବିଷୟରେ ନେଖିଥିନି। ଆମର ମଣସ ପାପ ନାଗି ତାକେ ମରାଗଲା, ସେମାନେ ତାକେ କାଣ୍ଟା ମାନନି, ତାର ଦୁଇଟା ହାତେ କାଣ୍ଟା ମାନନି କୁର୍ସରେ। ତାରପରେ ସେମାନେ କୁର୍ସକେ ଉଠେଇ ନାହିଁ, ଯୀଶୁକେ ଝୁଲେଇ ଦେ ନାହିଁ, ହାତେ ଦୁଇଟା ଆର୍ ଗୋଡ଼େ କାଣ୍ଟା ମାରିଦେ ନାହିଁ ଆର୍ ମାଡ଼ ମାରିଥିବାରୁ ପଛଆଡ଼ୁ ରକ୍ତ ବାହାରୁଥିଲା। ସେ କିଶୁଣ ବା ତୁମେ ସେମାନେ କ୍ଷମା କରିଦିଅ, ସେମାନେ ଜାଣନ୍ତିନି କି କରୁଛନ୍। ସିଏ ବା ଭଗବାନକେ କ୍ଷମା ମାଗେନି। ଶତ୍ରୁମାନଙ୍କ ନାଗି ଯେତେବେଳେ ଯୀଶୁ ମରଲା, ଦେଶ ଆନ୍ଧାର ହେଲା ଆର୍ ଭୂମିକମ୍ପ ହେଲା ଆର୍ ଢେର ମରା ମଣସ ମାନେ ଜୀବନ ପାଇନାହିଁ ଆର୍ ନଗର ଭିତରକେ ଗେ ନାହିଁ, ଢେର ମଣସ ତାଙ୍କେ ସେମାନଙ୍କେ ଦେଖ ନାହିଁ। ଯୀଶୁର ଶତ୍ରୁଗା ଭାବୁନାହିଁ ଯିଏ ତାକେ ମାରିଦେ ନାହିଁ, ବନ୍ଧୁମାନେ ତାକେ କଭରେ ରଖନି, କଭର ଧୁରିଆରେ ଗୋଟେ ବଡ଼ ପଥର ବନ୍ଦ କରନାହିଁ ଯେ ମଣସମାନେ ତାକେ କୁର୍ସରେ ଚଢ଼େଇନି। ସେମାନେ ସେଇଟା ସୈନିକମାନଙ୍କେ ଯୋଗାଇ ଦେ ନାହିଁ। ଯୀଶୁ ଜାଣିଥିଲା ଯେ ଆମରମାନଙ୍କର କଷ୍ଟକେ ନେମେଇ, ଭଗବାନର ଇଚ୍ଛା ଥିଲା ସେଇ ନାଗି ସେ ଆମର ନାଗି ମରଲା। ସେ କହିଥିନି ମୋର ଶକ୍ତି ଅଛି ଆର୍ ମୋର ଶକ୍ତି ଅଛି ଜୀବନ ନେବାର ନାଗି। ଯୀଶୁ ମରିକି ରହିଲାନି, ମୁଇଁ କହିଥିଲି ସେ ମରବାର ନାଗି ଯୋଗ୍ୟ ନୁହେଁ, ସେ ପାପ କରିଥିଲା ମରଣ ତାକେ ଧରି ରଖିପାରବନି। ତୃତୀୟ ଦିନେ ଭଗବାନ ତାକେ କଭର ଉଠେଇଲା, ଢେର ମଣସମାନେ ତାକେ ଦେଖନାହିଁ। ବଞ୍ଚା ଗୋଟେ ସମୟ 500 ଜଣ ମଣସ ଦେଖନାହିଁ, ସେ ଆତ୍ମା ଥିଲାନି। ଜଣେ ତାର ବନ୍ଧୁ ଥମା ଏ କଥାକେ ବିଶ୍ୱାସ କଲାନି। ଗୋଟେ ରାତି ଯୀଶୁ ତାଙ୍କର ପାଖେ ଆସଲା ଆର୍ କହିଲା, ଥମା ଆର୍ ଦେଖ ଯେଟା କାଣ୍ଟା ବିରୋଧ କରିଥିନି କୁର୍ସରେ ଚଢ଼େଇଲା ବେଳେ, ଅଣବିଶ୍ୱାସ କର ନାହିଁ ବିଶ୍ୱାସ କର। ସେ ମରଣରୁ ଉଠବା ବେଳେ ଯୀଶୁ 40 ଦିନ ପୃଥିବୀରେ ରହିନାହିଁ, ସିଏ ବନ୍ଧୁମାନଙ୍କର ସାଙ୍ଗେ ଖାଇନି ଆର୍ କଥା କହିନି। ସିଏ ଏଇ ଆଦେଶ ସେମାନଙ୍କେ ଦେଲା, ଜାଗା ସବୁ ତୁମେ ଦେଖିଛ ସେମାନଙ୍କେ କୁହ ସେମାନଙ୍କର ପାପରୁ ଫେରବାର ନାଗି, ତାହେଲେ ମୋର ମରବାର ନାଗି ସେମାନେ ଜାଣୁ। ତାରପରେ ସେମାନେ ତାକେ ଦେଖନାହିଁ, ପୃଥିବୀର ଉପରକେ ଆର୍ ଭଗବାନ ପାଖକେ ଗେ ନାହିଁ। ଭଗବାନ ଆଗକୁ ଶପଥ କରିଥିଲା ଦିନେ ରକ୍ଷାକର୍ତ୍ତା ଆସବ ଆର୍ ମଣସମାନଙ୍କେ ସେମାନଙ୍କେ ପାପରୁ ରକ୍ଷା କରବ, ତାହେଲେ ଢେର ମଣସ ଆସ ନାହିଁ ଯାହାକି ରାଜା ରୂପେ ସେ ଆସିଥିଲାନି, ଯେ ମଣସମାନେ ଆର ଅନୁସରଣ କରମେଇ ଖୁସିରେ ରହିମେଇ। ଯୀଶୁ ମାନା କରେନି, ଯିଏମାନେ ତାର ପାଖେ ଆସ ପ୍ରାର୍ଥନା କର ତୁମକେ ଗ୍ରହଣ କରବାର ନାଗି ତୁମେ ତାକେ କୁହ ସିଏ ତୁମର ଶୁଣବ। ଯୀଶୁ ଯୁଗେ ଯୁଗେ ବଞ୍ଚିଛନ୍, ଭଗବାନ ତାଙ୍କର ବାଇବେଲ ବହିରେ କୁହନ୍ ସେ କେବେ ବି କଭରେ ପଚିବନି। ଯୀଶୁ ମରଣରୁ ଉଠଲା, ତାରପରେ ସରକକେ ଗେ ନାହିଁ, ଦିନେ ଯୀଶୁ ଦୁନିଆକେ ଆସମେଇ, ଦୁନିଆର ମଣସକେ ବିଚାର କରମେଇ। ଭଗବାନ ତାଙ୍କର ବହିରେ କୁହନ୍ ଶେଷ ଦିନେ ଯୀଶୁକେ ବିଚାର କରବା ନାଗି ବାଛିଛନ୍, ବିଚାର କରବାର ନାଗି ଯଦି ତାକେ ନାଇଁ ମାନବ ତାହେଲେ ସିଏ ବି ତୁମକେ ମାନବନି। ଯଦି ତୁମର ପାପରୁ ଫେରବ ଆର୍ ଇନାକ ତାକେ ଗ୍ରହଣ କରବ ସେ ତୁମର ପାପ ନେଇଯିମି, ଯେତେବେଳେ ତୁମେ ମରବ ସେ ତୁମକେ ନେଇଯିବ, ଯୁଗେ ଯୁଗେ ରହିବାର ନାଗି ଇନାକ ତାକେ ବିଶ୍ୱାସ କର।